ओम शांति। अमृतधारा कार्यक्रम श्रोता बंधु मानू नमस्कार। आज आम चर्चा करवा महाभारत एवं गीता। वास्तव रे ये महाभारत और गीता जो आज भारत वर्ष रे पुरपल्ली रे गां गहली रे भी समस्ते या विषय जानिथिबे पढ़ुथिबे भी यार ऐतिहासिकता केते दूर। महाभारत वा गीता को कौन आम ऐतिहासिक पुस्तक वा ग्रंथ कहिबा कि ए विषय चर्चा करिया। आमे सब स्कूल कॉलेज रे इतिहास पढ़ुचु प्राय 2,500 वर्ष पूर्वर जो सब घटना आम भारत वर्ष रे कहंतु बा भारत बाहर समग्र विश्व में जहा जहा घटी आसी जो गुड़ा लिपिबद्ध हो रही जो महापुरुष मैंने संसार रही महान कर्तव्य कर जीवन कहानी आदि आदि आम सब पढ़ु सिमती। महाभारत को केवे इतिहास रे स्कूल रे बा कॉलेज रे बा यूनिवर्सिटी लेवल रे कई पढ़ी न थांदी एवं जिते भी इतिहासकार अच्छा आम भारतवर्षर महाभारत बा गीता पढ़िकी से मैंने सब जो समालोचना कर ऐतिहासिकर मैंने कहार तात्पर्य हूँ जो महाभारत को आम गोटे इतिहास ग्रंथ कहीपरवानी इतिहास पुस्तक कहानी कहीं महाभारत रे जो कथा गुड़ा वर्णना रही बहुत जगह तार अत्युक्ति वर्णना हवार देखा जाए था। आम पुराण शास्त्र रे अनेक असंभव कथा भगवान कर बा ब्रह्मांकर बा विभिन्न महापुरुष मानकर ऋषि मानकर वरदान द्वारा असंभव कथा भी संभव होथवार एवं अभिशाप द्वारा भी अनेक सब इमती कथा संभावना हिथिवार वर्णना करा जाए छी। आजिकालीर बुद्धिजीवी व्यक्ति तार विवेक को बुद्धि को जोड़ा स्वीकार होवनी से कथा गुड़ा भी संभव करके सिठी वर्णना कर दिया है। ताहले वर्तमान जुगर बुद्धिजीवी किमती या को मानिबे कि या गोटे ऐतिहासिक ग्रंथ। आम भारत वर्षर जिते भी सब पुराण शास्त्र उपनिषद आदि आदि उपलब्ध यू को इतिहास कह बदल रे माइथोलोजी बोली वर्णना करा जाए छी। एवं MYTH मिथ शब्दर अर्थ हूँ कल्पना। माइथोलोजी शब्दर अर्थ आम कौन कह काल्पनिक उपन्यास। वास्तव में आम भारत वर्षर यह सब पुराण शास्त्र आदि आदि जहां भी रामायण महाभारत ग्रंथ उपनिषद आदि आदि जहां भी आम देखुचे एगुड़ा हजार हजार वर्ष पूर्व रचना होता से कौन सी प्रकार कागज कल ना कौन सी प्रकार एमती लिखापी विभिन्न प्रकार प्रिंटिंग प्रेस ना आम पूर्वपुरुष मुनि ऋषि मैंने तालपत्र युवा सब लिखि जाते परे परे आज आम बही रूप देखु पुस्तक रूप देखु किंतु जो मूल रचना होता से सब वेदकृत श्रुति बोली कह जाए जड़े जन को कहला से मन रखुला से आउ जन को शुणुला जन को शुणुला एमती शुणी शुणी लोक सब मन रखी बोलिक रखुले आगु एमती किसी लिपिबद्ध हो ना बोलिक वेद को श्रुति बोली भी कहुए तेणु यू गुड़ाक माइथोलोजी बोली जो वर्णना कराई कहीं आपण मैंने गोटे कथा कहले प्रांजल हब देख आपण मैंने पंचतंत्र पढ़ी पढ़ी निश्चित भाव जो अनेक पशुपक्षी मान कहानी गुड़ा लिखि दी गोटे हाथीटी सुरगाड़ी कुकुरटी ସିଂହଟି ଥିଲା, ତାଙ୍କ ଭିତରେ ମିତ୍ରତା ହେଲା, ଏମିତି ଏମିତି କଥା, ବିଭିନ୍ନ ପ୍ରକାର କଥା। ଏବଂ ସେ କାହାଣୀ ଗୁଡ଼ା ପଢ଼ିଲେ ଆପଣ ଦେଖିବେ ଯେ ଜଣେ ଯଦି ବିଶ୍ୱାସଘାତକତା କରେ ତାର କ'ଣ ଫଳ ହୁଏ, ଜଣେ ଯଦି ଲୋଭବୃତ୍ତି ରଖେ ତାର କ'ଣ ଫଳ ହୁଏ। ତ ଏମିତି ବିଭିନ୍ନ ନୀତି ଶିକ୍ଷା ଦେବା ପାଇଁ ଏ ଷ୍ଟୋରି ଗୁଡ଼ା ସବୁ ଲେଖାହେଇଛି, ଯେଉଁଠି ମଣିଷ ବଦଳରେ ବିଭିନ୍ନ ପ୍ରକାର ପଶୁପକ୍ଷୀମାନଙ୍କର କାହାଣୀ ବର୍ଣ୍ଣନା କରାହେଇଛି। ସତରେ ଏମିତି ପଶୁପକ୍ଷୀ ଏମିତି କରୁଥିଲେ ସେଟା ନୁହେଁ, ମଣିଷକୁ ବୁଝାଇବା ପାଇଁ, ଶିକ୍ଷା ଦେବା ପାଇଁ ବାସ୍ତବରେ ଏସବୁ ପଞ୍ଚତନ୍ତ୍ରର କାହାଣୀ ଗୁଡ଼ା ବର୍ଣ୍ଣନା କରାହେଇଛି। ଯେତେବେଳେ ବାସ୍ତବରେ ହଜାର ହଜାର ବର୍ଷ ପୂର୍ବରୁ ଏ ସଂସାରରେ ଭାରତବର୍ଷରେ ଯେତେବେଳେ ସତ୍ୟଯୁଗ ତ୍ରେତାଯୁଗ ଥିଲା, ଲୋକ ସମସ୍ତେ ଭଲରେ ଥିଲେ, ସର୍ବଗୁଣ ସମ୍ପନ୍ନ ଷୋଳ କଳା ସମ୍ପୂର୍ଣ୍ଣ ଥିଲେ, ମିଳିମିଶିକି ରହୁଥିଲେ, ନିଜ ଭିତରେ ହିଂସା ଅହଙ୍କାର ଆଦି ନଥିଲା, ଏ ସଂସାର ସ୍ୱର୍ଗ ଥିଲା। କିନ୍ତୁ ପରେ ପରେ ଜନ୍ମ ମୃତ୍ୟୁ ଚକ୍ରରେ ଆସି 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 ଅନେକ ବର୍ଷ ବିତିଗଲା ପରେ ଯେତେବେଳେ ଭାରତବର୍ଷରେ ଆମେ ସବୁ ଆମ ନିଜ ଦୈବୀ ଗୁଣ ହରାଇ ବସିଲେ, ଆମ ଭିତରେ ଅବଗୁଣ ସବୁ ଆସିଗଲା, କାମ କ୍ରୋଧ ଲୋଭ ମୋହ ଅହଙ୍କାର ଆଦି ଆଦି, ସଂସାରରେ ଅନେକ ପ୍ରକାର ହିଂସା ଈର୍ଷା ଦ୍ୱେଷ ନିଜ ଭିତରେ ଲଢ଼େଇ ଝଗଡ଼ା ଆଦି ଯେତେବେଳେ ଦେଖାହେଲା, ଏ ସଂସାରରୁ କେତେକାଂଶ ଲୋକଙ୍କର ବୈରାଗ୍ୟ ଆସିଲା ଏବଂ ସେମାନେ ସବୁ ଜଙ୍ଗଲକୁ ଯାଇକି ସାଧନା କଲେ ଏବଂ ମଣିଷମାନଙ୍କ ପାଇଁ ବିଭିନ୍ନ ପ୍ରକାର ନୀତି ଶିକ୍ଷା ଦେବା ପାଇଁ ଏସବୁ କାବ୍ୟ କବିତା ଗୁଡ଼ା ରଚନା କରାହେଲା। ଏବଂ ସେଠି ଯେଉଁ କଥା କାହାଣୀ ଗୁଡ଼ା ଲେଖାହେଲା ତାର ସାରାଂଶ ହେଲା ଯେ ସମାଜରେ ଆମେ କେମିତି ବଞ୍ଚି ରହିବା, ଯଦି ଆମେ ଭାଇ ପ୍ରତି ତାର ଦୁର୍ବ୍ୟବହାର କରୁ ତାର ପରିଣାମ କ'ଣ ହେବ, ଗୋଟେ ପୁଅର ବାପ ପ୍ରତି କ'ଣ କର୍ତ୍ତବ୍ୟ, ବାପାର ପୁଅମାନଙ୍କ ପ୍ରତି କ'ଣ କର୍ତ୍ତବ୍ୟ। ସାମାଜିକ ଶିକ୍ଷା ଦେବା ପାଇଁ ବିଭିନ୍ନ ପ୍ରକାର ଲୋକଙ୍କୁ ସଚ୍ଚରିତ୍ରବାନ ବନାଇବା ପାଇଁ ସାଧୁ ସନ୍ନ୍ୟାସୀ ଋଷିମୁନି ସବୁ ଏଗୁଡ଼ା କାହାଣୀ ସବୁ ଲେଖିଲେ। ଆପଣ ଯଦି ସଂସ୍କୃତ ମହାଭାରତ ପଢ଼ିବେ, ଆଦି ପର୍ବରେ ହିଁ ବ୍ୟାସଦେବ ଲେଖିଛନ୍ତି, ମୁଁ ଯେତେବେଳେ ତପସ୍ୟା କରୁଥିଲି ସେତେବେଳେ ଏ ସଂସାରର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କ'ଣ କ'ଣ ଘଟଣା ଘଟିଯାଉଛି ସେଗୁଡ଼ା ମୋ ଚକ୍ଷୁ ସାମ୍ନାରେ ଯେମିତି ଦୃଶ୍ୟମାନ ହେଲା ଏବଂ ଯେମିତି ଗୋଟେ ସିନେମାରେ ଆମେ ଦେଖୁ ରିଲ୍ ସବୁ ଘୁରି ଚାଲିଥାଏ, ସେମିତି ରିଲ୍ ଭଳିଆ ଏକଦମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ଏଗୁଡ଼ା ସେମିତି ଦୀପ ଦୃଷ୍ଟିରେ ଦେଖୁଛନ୍ତି। ଏବଂ କିଏ ଜଣେ ତାକୁ ପ୍ରେରଣା କରୁଛି ଯେ ତମେ ଏସବୁ ଗୁଡ଼ାକୁ ଗୋଟେ କାବ୍ୟ ରୂପରେ ଲିପିବଦ୍ଧ କର। ଏବଂ ବ୍ୟାସଦେବ ଲେଖିଛନ୍ତି କି ମୁଁ ଯାହା ମୋତେ ସବୁ ଦୃଶ୍ୟ ହେଲା ଦୃଶ୍ୟମାନ ହେଲା ସେଗୁଡ଼ାକୁ ମୁଁ ସବୁ ଲେଖୁଛି କାବ୍ୟ ରୂପରେ। ତ ଆମେ ମହାଭାରତକୁ ଇତିହାସ ବୋଲି କେମିତି କହିବା? ଆପଣ ଦେଖିବେ ମହାଭାରତ ଯୁଦ୍ଧ କୋଉଠି ହେଇଥିଲା, ଆମେ ସମସ୍ତେ ଜାଣିଛେ କୁରୁକ୍ଷେତ୍ର ବୋଲି କହୁଛୁ, ଯୁଦ୍ଧକ୍ଷେତ୍ର କୁରୁକ୍ଷେତ୍ରରେ ପାଣ୍ଡବ କୌରବମାନଙ୍କ ଯୁଦ୍ଧ ହେଇଥିଲା ବୋଲି ବର୍ଣ୍ଣନା ରହିଛି, ସମସ୍ତେ ଆମେ ଭାରତବର୍ଷରେ ପଢୁଛେ, ମହାଭାରତ ଜାଣିଛେ, ସିରିଏଲ୍ ଦେଖୁଛେ। କିନ୍ତୁ କୁରୁକ୍ଷେତ୍ର ଆପଣମାନେ ଦେଖିଛନ୍ତି, କୁରୁକ୍ଷେତ୍ର ସହରର ଯୋଉ କୁରୁକ୍ଷେତ୍ର ମୈଦାନ ଅଛି, ଯୋଉ ପଡ଼ିଆ ଅଛି, ଆପଣ ଦେଖିଛନ୍ତି କେବେ? ମହାଭାରତ ଯୁଦ୍ଧରେ ବର୍ଣ୍ଣନା ରହିଛି ମହାଭାରତରେ କି ଉଭୟ କୌରବ ଏବଂ ପାଣ୍ଡବ 18 ଅକ୍ଷୁଣୀ ସେନା ଯୁଦ୍ଧ କରିଥିଲେ ବୋଲି ବର୍ଣ୍ଣନା ରହିଛି। ଗୋଟେ ଅକ୍ଷୁଣୀରେ କେତେ ସବୁ ଲୋକ ଥାନ୍ତି ଜାଣିଛନ୍ତି? ଗୋଟେ ଅକ୍ଷୁଣୀରେ ରଥାରୋହୀ, ଗଜାରୋହୀ, ଅଶ୍ୱାରୋହୀ, ପଦାତିକ, ଏମିତି ଅନେକ ସବୁ ସେନାନୀ ଥାନ୍ତି ଏବଂ ପ୍ରାୟ 50 ଲକ୍ଷ ପାଖାପାଖି, ଗୋଟେ ଅକ୍ଷୁଣୀ ସେନାରେ 50 ଲକ୍ଷ ପାଖାପାଖି ଗଜାରୋହୀ, ଅଶ୍ୱାରୋହୀ, ରଥାରୋହୀ ଆଦି ଆଦି ପଦାତିକ ଆଦି ଆଦି ସଂଖ୍ୟାର ସେନା ଥାନ୍ତି। ତେଣୁ ଯଦି 18 ଅକ୍ଷୁଣୀ ସେନା ଯଦି ଯୁଦ୍ଧ କରିଥିଲେ, ଆପଣ ଭାବନ୍ତୁ ସେଠି କେତେ ବଡ଼ ମହାଭାରତ ଯୁଦ୍ଧ ହୋଇଥିବ, କେତେ ବଡ଼ ଯୁଦ୍ଧ ହୋଇଥିବ। କିନ୍ତୁ ଆପଣ ଯଦି କୁରୁକ୍ଷେତ୍ର ଯାଇକି ଦେଖିବେ, କୁରୁକ୍ଷେତ୍ର ପଡ଼ିଆ ତ ଏତେ ଛୋଟ, ସେଠି ଏତେ 18 ଅକ୍ଷୁଣୀ ସେନା ସେଠି ଏକମୁଣ୍ଡେଟ୍ ହେବେ କେମିତି? ତେଣୁ ଦେଖନ୍ତୁ ଆଜି ଭାରତବର୍ଷର ଅନେକ ପ୍ରତ୍ନତତ୍ତ୍ୱବିତ୍, ଭାରତବର୍ଷରେ ଯେଉଁ ମହାଭାରତ ଯୁଦ୍ଧ ବିଷୟରେ ଆମେ ଯେଉଁ ପୁରାଣ ଶାସ୍ତ୍ରରେ ଶୁଣୁଛେ, ତାର ଐତିହାସିକତା କେତେଦୂର ସେଟା ଇତିହାସରେ ସତ୍ୟ ଅଟେ ଜାଣିବା ପାଇଁ ସେଠି ତାଙ୍କର ଖନନ କାର୍ଯ୍ୟ କରିକି ଯେତେବେଳେ କୁରୁକ୍ଷେତ୍ର ପଡ଼ିଆକୁ ଖୋଳା ହେଲା, ଆପଣ କଳ୍ପନା କରିପାରିବେନି, ବିଶ୍ୱାସ କରିବେନି, ସେଠି ଗୋଟିଏ ବି ଏମିତି, ଯଦି ଏତେ ଲକ୍ଷ ଲକ୍ଷ ଲୋକ ଯଦି ହାତୀ ଘୋଡ଼ା ସେନା ଆଦି ସେଠି ମରିଥିଲେ, ତାହେଲେ କିଛି ତ ସେଠୁ ହାଡ଼ ବାହାରିବା ଦରକାର ନା ନାହିଁ? କୌଣସି ପ୍ରକାର କିଛି ବି ଏମିତି ଏଭିଡେନ୍ସ ନାହିଁ, କିଛି ବି ପ୍ରକାର ତାର ପ୍ରମାଣ ନାହିଁ, କୌଣସି ଏମିତି ପ୍ରକାର ମାଟି ତଳରୁ କୌଣସି ଜିନିଷ ବାହାରୁନି। ତେଣୁ ପ୍ରତ୍ନତତ୍ତ୍ୱବିତ୍ମାନେ, ଇତିହାସକାରମାନେ କହିଛନ୍ତି କି ପ୍ରକୃତରେ ମହାଭାରତ ବିଷୟରେ ଯେଉଁ ଯୁଦ୍ଧ ବିଷୟରେ ଯେଉଁ ବର୍ଣ୍ଣନା ରହିଛି, ତାର ଐତିହାସିକତା ଜମା ସତ୍ୟ ନୁହେଁ। ଏଠି କୌଣସି ସତ୍ୟ ଏମିତି ଘଟଣା ବା ଏମିତି ଯୁଦ୍ଧ ହୋଇନଥିଲା, ଯେମିତି ଆମେ କଳିଙ୍ଗ ଯୁଦ୍ଧ ବିଷୟରେ ଇତିହାସରେ ଶୁଣୁଛେ। ଏବେ ବି ସେ କଳିଙ୍ଗ ଯୁଦ୍ଧକ୍ଷେତ୍ର ଯେଉଁଠି ଯୁଦ୍ଧ ହୋଇଥିଲା ବୋଲି ବର୍ଣ୍ଣନା ଅଛି, ଏବେ ବି ଅଛି। ସେମିତି ଆମେ ପାନିପଥ ଯୁଦ୍ଧ ବିଷୟରେ ଇତିହାସରେ ପଢ଼ୁଛେ, ସେ ବିଷୟରେ ଯାହା ବି ବର୍ଣ୍ଣନା କରାଯାଇଛି, ଯେଉଁ କଥାଗୁଡ଼ା କୁହାଯାଇଛି, ସେଟା ଇତିହାସ ଦ୍ୱାରା ଐତିହାସିକମାନେ ସେଟା ସତ୍ୟ ବୋଲି ପ୍ରମାଣ କରୁଛନ୍ତି, ମାନୁଛନ୍ତି, ଜାଣୁଛନ୍ତି, ସେଟା ଲିପିବଦ୍ଧ ହୋଇକି ରହିଛି। କିନ୍ତୁ ମହାଭାରତ ବିଷୟରେ ଯେତେବେଳେ ସେମାନେ ମହାଭାରତ କୁରୁକ୍ଷେତ୍ରକୁ ଯାଇକି ଯେତେବେଳେ ତାର ପରୀକ୍ଷା ନିରୀକ୍ଷା କରିଛନ୍ତି, ଖନନ କାର୍ଯ୍ୟ କରିଛନ୍ତି, ସେଠି ଏମିତି କୌଣସି ଯୁଦ୍ଧର କୌଣସି ପ୍ରକାର ଏଭିଡେନ୍ସ ମିଳୁନାହିଁ। ଆପଣ କେବେ ଯଦି କୁରୁକ୍ଷେତ୍ର ଯିବେ, ଦେଖିବେ ସେଠି ସରକାର ତରଫରୁ ବହୁତ ଗୋଟେ ବଡ଼ ସାଇନବୋର୍ଡ ଲଗା ହେଇଛି, ଆଉ ସେ ସାଇନବୋର୍ଡରେ ଏହା ଲେଖା ହେଇଛି ଯେ ମହାଭାରତ ବାସ୍ତବରେ କୌଣସି ଐତିହାସିକ ଘଟଣା ନୁହେଁ। ହଁ, କୌଣସି ଘରୋଇ ସମସ୍ୟା ନେଇକି ଯଦି କିଛି ହେଇଥାଇପାରେ କେଉଁ ଘଟଣା, ସେଟାକୁ ଅତିରଞ୍ଜିତ ରୂପରେ ସେଟାକୁ ବଢ଼େଇ ଚୁଡ଼େଇକି ଏମିତି ବର୍ଣ୍ଣନା କରାହେଇଛି, କିନ୍ତୁ ମହାଭାରତ କୌଣସି ଇତିହାସ ସତ୍ୟ ନୁହେଁ। ଏବଂ ଯଦି ଏମିତି କିଛି ଘଟଣା ହୋଇଥିଲା, ଛୋଟକାଟିଆ ହୋଇଥିବ, ଯଦି ସେଟା 5000 ବର୍ଷ ପୂର୍ବରୁ ହୋଇଥିଲା ବୋଲିକି ସେଠି ବର୍ଣ୍ଣନା ରହିଛି। ତେଣୁ ଦେଖନ୍ତୁ ଆଜି ଇତିହାସକାରମାନେ ବି ମାନୁନାହାନ୍ତି କି ଇତିହାସ, ମହାଭାରତ ଗୋଟେ ଇତିହାସ ସତ୍ୟ ଅଟେ, ଐତିହାସିକ ଘଟଣା ଅଟେ। ଏବଂ ମହାଭାରତ ବିଷୟରେ ଯେଉଁ ସବୁ ଯଦି ପଢ଼ିବେ ଆପଣ, ମହାଭାରତ ସିରିଏଲ ବି ଦେଖିଛନ୍ତି ଟିଭିରେ, ମହାଭାରତ ବିଷୟରେ ଯେଉଁ କଥାଗୁଡ଼ା ବର୍ଣ୍ଣନା ରହିଛି, ସେ କଥାଗୁଡ଼ାରୁ ବି ଆପଣ ନିଜେ ଜାଣିପାରିବେ ଇତିହାସ ରୂପରେ କେତେ ଦୂର ସତ୍ୟ ଅଟେ ମହାଭାରତ ଘଟଣା। ମୁଁ ଗୋଟେ ଉଦାହରଣ ଦେଲେ ବହୁତ ପ୍ରାଞ୍ଜଳ ହେବ। ଆପଣ ଦେଖନ୍ତୁ ମହାଭାରତ ରଚନା କିଏ କରିଥିଲେ, ଆମେ ସମସ୍ତେ ଜାଣିଛେ ବ୍ୟାସଦେବ, ଜଣେ ଋଷି ଥିଲେ, ମୁନି ଥିଲେ, ସେ ମହାଭାରତର ରଚନା କରିଥିଲେ ବୋଲିକି ପଢ଼ୁଛେ ଆମେ। ଏବଂ ସେ ବ୍ୟାସଦେବଙ୍କର ଜନ୍ମ କେମିତି ହୋଇଥିଲା ତା ବୃତ୍ତାନ୍ତ ଆପଣମାନେ ସବୁ କିଛି ଅନୁସାରେ ଜାଣିଥିବେ, କେହି ଜାଣିଥିବେ, ସମସ୍ତେ ବି ଜାଣିଥାଇ ପାରନ୍ତି। ଆଚ୍ଛା, କହିବେ ବ୍ୟାସଦେବଙ୍କ ମାଙ୍କ ନାଁ କଣ, ଜାଣିଛନ୍ତି କଣ? ବ୍ୟାସଦେବଙ୍କ ମାଆଙ୍କ ନାଁ ଥିଲା କଣ ସତ୍ୟବତୀ ଏବଂ ତାଙ୍କର ଅନ୍ୟ ଗୋଟେ ବି ନାଁ ଥିଲା କଣ ନାଁ ଥିଲା ସତ୍ୟବତୀଙ୍କର ଆଉ ଯୋଉ ଗୋଟେ ନାଁ ଥିଲା ମତ୍ସ୍ୟଗନ୍ଧା କାହିଁକି ତାଙ୍କ ଦେହରୁ ମାଛ ଭଳିଆ ଆମିଷ ଗନ୍ଧ ବାହାରୁଥିଲା ତେଣୁ ତାକୁ ମତ୍ସ୍ୟଗନ୍ଧା ବୋଲି ତାଙ୍କର ଅନ୍ୟ ନାଁଟି ଥିଲା ବି କାହିଁକି ମାଛ ଭଳିଆ କାହିଁକି ଗନ୍ଧୁଥିଲା ତାଙ୍କ ଦେହରୁ ଜାଣିଛନ୍ତି ମହାଭାରତରେ ବର୍ଣ୍ଣନା ରହିଛି ଯେ ସେ ମତ୍ସ୍ୟଗନ୍ଧା ଯିଏ ବାସୁଦେବଙ୍କ ମା ଥିଲେ ସେ ଗୋଟେ ମାଛ ଦେହରୁ ଜନ୍ମ ହୋଇଥିଲେ ଏବଂ ସେ ମାଛ ଦେହରୁ ଜନ୍ମ ହୋଇକି ଗୋଟେ ଧୀବର ସେ ମାଛକୁ ଉଦ୍ଧାର କରିଥିଲା ଏବଂ ତାକୁ କନ୍ୟା ରୂପରେ ତା ଘରେ ପାଳନ କରିକି ତାପରେ ନଦୀ ପାର କରିବା ନିଜ ଯୋଉ ବ୍ୟବସାୟ ଥିଲା ସେ କେଉଟର ଧୀବରର ସେ କାର୍ଯ୍ୟରେ ତାଙ୍କୁ ଲଗେଇଲା ଏବଂ ପରେ କେମିତି ମହାଭାରତ ଘଟଣା ଲେଖାହେଇଛି ପରାଶର ମୁନି ତାଙ୍କ ମତ୍ସ୍ୟଗନ୍ଧାଙ୍କର ରୂପ ଲାବଣ୍ୟରେ ବିମୋହିତ ହେଇକି କେମିତି ସବୁ ବ୍ୟାସଦେବଙ୍କର ଜନ୍ମ ହେଲା ସେଗୁଡ଼ା ସବୁ ଆପଣ ଯଦି ପଢ଼ିଥିବେ ଜାଣିଥିବେ ଏ ବୃତ୍ତାନ୍ତ ମୁଁ ବିଶେଷ ଭାବରେ ବ୍ୟାଖ୍ୟା କରୁନି ଯେହେତୁ ଆପଣମାନେ ବୁଦ୍ଧିଜୀବୀ ସମସ୍ତେ ଜାଣୁଥିବେ ବୁଝୁଥିବେ ବି ତ ଯୋଉ ପ୍ରକାର ବର୍ଣ୍ଣନା ରହିଛି କି ବ୍ୟାସଦେବଙ୍କ ମା ଗୋଟେ ମାଛ ଦେହରୁ ଜନ୍ମ ହୋଇଥିଲେ ଆପଣ ଚିନ୍ତା କରନ୍ତୁ ନିଜେ ଭାବନ୍ତୁ ଆଜି ପର୍ଯ୍ୟନ୍ତ ଆପଣ କୋଉଠି ଆପଣ ଦୁନିଆରେ ଶୁଣିଛନ୍ତି କି କୌଣସି ମଣିଷ ଛୁଆଟିଏ ମାଛ ଦେହରୁ ଜନ୍ମ ହୋଇଥିବାର କେବେ ଶୁଣିଛନ୍ତି କୋଉଠି ଶୁଣିଛନ୍ତି ତାହେଲେ ଯଦି ବ୍ୟାସଦେବଙ୍କର ମା ତାଙ୍କୁ ଯିଏ ଜନ୍ମ ଦେଇଥିଲେ ସେ ଚରିତ୍ରଟା ହିଁ ଐତିହାସିକ ବୋଲି ଆମେ କହିବାନି ଇତିହାସ ସତ୍ୟ ବୋଲି ଆମେ ବୁଦ୍ଧିଜୀବୀ ଲୋକ ସ୍ୱୀକାର କରିପାରୁନୁ ତାହେଲେ ବ୍ୟାସଦେବଙ୍କ ଜନ୍ମ ବୃତ୍ତାନ୍ତ ଯୋଉ ଭାବରେ ବର୍ଣ୍ଣନା ରହିଛି ସେଟା ତ ଆହୁରି ଶୁଣିଲେ ମୁଣ୍ଡ ତଳକୁ ହୋଇଯାଏ ତ ଯଦି ବ୍ୟାସଦେବଙ୍କ ରଚନା ହିଁ ବ୍ୟାସଦେବ ଚରିତ୍ର ହିଁ ଆମକୁ ଐତିହାସିକ ସତ୍ୟ ଭଳିଆ ଲାଗୁନି ତାହେଲେ ବ୍ୟାସଦେବ ଯୋଉ ବର୍ଣ୍ଣନା ରହିଛି ମହାଭାରତରେ ବାକି ସବୁ ଗୁଡ଼ା କେତେ ଦୂର ଇତିହାସ ସତ୍ୟ ସେଟା ଆପଣମାନେ ନିଜେ କଳ୍ପନା କରନ୍ତୁ ଏବଂ ବ୍ୟାସ ବାସ୍ତବରେ ଆପଣ ଯଦି ଗୁଜରାଟ ସାଇଟ୍ରେ କେବେ ଆସିଥିବେ ଗୁଜରାଟ ପ୍ରଦେଶରେ ବ୍ୟାସ ଗୋଟେ ସର୍ନେମ୍ ଯେମିତି ଆମ ଓଡ଼ିଶାରେ ମିଶ୍ର ମହାପାତ୍ର ସାମଲ ଆଦି ଆଦି ଆମେ ସର୍ନେମ୍ ସବୁ ଲେଖୁଛୁ ସେମିତି ଆପଣ ଯଦି ଗୁଜରାଟ ଯିବେ ଦେଖିବେ ବହୁତ ଲୋକଙ୍କର ସର୍ନେମ୍ ବ୍ୟାସ ବୋଲି ରହିଛି ତେଣୁ ବ୍ୟାସଦେବ ଶବ୍ଦର ଅର୍ଥ କ'ଣ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ନାଁ କହିବା କି ଆଉ ମହାଭାରତରେ ଯୋଉ ଅନ୍ୟାନ୍ୟ ଚରିତ୍ର ବି ରହିଛି ତାଙ୍କର ଜନ୍ମ ବୃତ୍ତାନ୍ତ ଯଦି ପଢ଼ିବେ କୌଣସି ବୁଦ୍ଧିଜୀବୀ ବି କେବେ ସ୍ୱୀକାର କରିବନି କି ପ୍ରକୃତରେ ମହାଭାରତ ଗୋଟେ ଇତିହାସ ସତ୍ୟ ଐତିହାସିକ ଘଟଣା ଯେମିତି ଉଦାହରଣ ରୂପରେ ମୁଁ ଆପଣଙ୍କୁ କହିବି କୌରବମାନଙ୍କ ଜନ୍ମ ବୃତ୍ତାନ୍ତ କୌରବମାନେ ସବୁ କେତେ ଭାଇ ଥିଲେ ସମସ୍ତେ ଜାଣିଛନ୍ତି ଆମେ ଶହେଟା ଭାଇ ଥିଲେ ଚିନ୍ତା କରନ୍ତୁ କୌଣସି ମା ବାପାଙ୍କର ଆଜି ବି ଦୁନିଆରେ ଆମେ ଏତେ ହଜାର ହଜାର ବର୍ଷର ଇତିହାସ ଆମ ପାଖରେ ଅଛି କାହାରି ବି ଶହେ ଜଣ ପୁଅ ଝିଅ କେବେ ଜନ୍ମ ହୋଇଥିବାର କୋଉଠି ଶୁଣିଛନ୍ତି କି କହ ସମ୍ଭବ କି ଏବଂ ଶହେଟା ପୁଅ ଏବଂ ଗୋଟେ ଝିଅ ବି ଥିଲା ଏବଂ ତାଙ୍କ ଜନ୍ମ ବୃତ୍ତାନ୍ତ କେମିତି ଥିଲା କେମିତି ହେଲା କ'ଣ ହେଲା ଯୋଉ ବର୍ଣ୍ଣନା ରହିଛି ଆପଣମାନେ ଯୋଉମାନେ ସିରିଏଲ୍ ଦେଖିଥିବେ ଶୁଣିଥିବେ ବି ମହାଭାରତରେ ବର୍ଣ୍ଣନା ରହିଛି କୁନ୍ତୀ ଏବଂ ଗାନ୍ଧାରୀ ଉଭୟ ଜଣେ ଋଷିଙ୍କ